आकाशवाणी। संवाद पढ़ुछन्ति शुभेंदु कुमार पंडा। मुख्य संवाद, गुजरातर पिपलाजठारे बर्ज्यवस्तुरु शक्ति उत्पादन प्लांटर उद्घाटन कले स्वराष्ट्रमंत्री अमित शाह। तिरानाठारे भारत एवं आल्बानिया मध्यरे द्विपक्षीय कथाबार्ता अनुष्ठित। झारखंड विधानसभा निर्वाचन द्वितीय पर्याय पर आज हेउछि प्रार्थीपत्र प्रत्याहार शेष दिन। आमेरिकार इढ़ाओठारे आसंताकाली भारत युक्तराष्ट्र आमेरिका मिलित स्वतंत्र सामरिक अभ्यास वज्रप्रहार हेबो आरंभ। एवं मुंबई वांखेड़े स्टेडियम रे चलेथिबा अंतिम टेस्ट मैच रो प्रथम इनिंग्स रे 4 विकेट हराई 86 रन संग्रह करिछि भारत। स्वराष्ट्रमंत्री अमित शाह आज अहमदाबाद सहरर पिपलाजठारे बर्ज्यवस्तुरु शक्ति उत्पादन प्लांटर उद्घाटन करिछन्ति। 375 कोटी टंका व्ययरे निर्मित राज्यर एही प्रथम सर्वबृहत बर्ज्यवस्तुरु शक्ति उत्पादन प्लांट राज्य सरकार एवं जिंदल अर्बन वेस्टर मैनेजमेंट कंपानीर मिलित सहभागितारे स्थापन करा जायछि। दैनिक 1000 मेट्रिक टन कठिन बर्ज्यवस्तुरु 15 मेगावाट शक्ति उत्पादन करिबार क्षमता एही केन्द्रर रहिछि। एही समारोहरे गुजरात मुख्यमंत्री भूपेन्द्र पटेल उपस्थित थिले। तिरानाठारे भारत एवं आल्बानिया मध्यरे द्विपक्षीय कथाबार्ता अनुष्ठित होईछि। वैदेशिक व्यापार मंत्रालयर अतिरिक्त सचिव अरुण कुमार साहू ए द्विपक्षीय आलोचनार अंशग्रहण करिछन्ति। एथिरे उभय पक्ष आंचलिक एवं आंतर्जातिक स्तरर समस्या संपर्करे आलोचना करिबा सह उभय देश मध्यरे राजनैतिक संपर्क वाणिज्य सांस्कृतिक संपर्क एवं लोकसंपर्कक वृद्धि करिबा पई सहमति प्रकाश करिथिले। अतिरिक्त सचिव श्री साहू आल्बानियार उप अर्थ संस्कृति मंत्री ओल्टा मांचानीक साक्षात करते उभय देश मध्य वाणिज्य पुंजनिवेश पर्यटन एवं सांस्कृतिक विनिमय एवं संपर्क वृद्धि करने आलोचना होता। झारखंड विधानसभा निर्वाचन द्वितीय पर्याय निम्ते आज प्रार्थीपत्र प्रत्याहार शेष दिन रही। पर्यायर 634 जन प्रार्थी नामांकन पत्र दाखल कर प्रार्थीपत्र प्रत्याहार परे आज संध्या सुद्धा प्रतिद्वंदिता करुथुबा प्रार्थीक संख्या जनापड़ संभावना रही। द्वितीय पर्यायर 38 विधानसभा आसन लागि चलित मास 20 तारीख में मतदान अनुष्ठित हेबो। या पूर्वर नवंबर 13 तारीख में 43 आसन पर मत ग्रहण करा जिवो। प्रथम पर्याय निमन्ते प्रार्थीपत्र प्रत्याहार परे 685 जन प्रार्थी नाम चूड़ांत होईछि। आसंता 23 रे भोट गणति होइ सही दिन फलाफल प्रकाश पाइबो। चलित वर्ष अक्टोबर मासरे कोयला उत्पादन 44.45 मिलियन टन रे पहुंचिथिबा नै कोयला मंत्रालय पक्षरु सूचना मिलिछि। गत वर्ष एही मासरे कोयला उत्पादन 78.57 मेट्रिक टन रहिथिला। गत वर्ष तुलनारे चलित वर्ष कोयला उत्पादन 7.48% वृद्धि पाइथिबा नै मंत्रालय पक्षरु कहाजाइछि। तबे अन्यान्य संस्थागुडिकर मध्य कोयला उत्पादन अभिवृद्धि उल्लेखनीय रहिछि, जहाँ गत वर्ष तुलनारे 16.59 मेट्रिक टन को वृद्धि पाइछि। चलित आर्थिक वर्षरे गत अक्टोबर पर्यंत कोयला उत्पादन 537.45 मेट्रिक टन रे पहुंचिछि। सेपरि गत आर्थिक वर्षर एही समय रे एहार 506.56 मेट्रिक टन वृद्धि पाइछि, जहाँकि 6.61% अभिवृद्धि दर्शाउछि। केन्द्र युव व्यापार एवं क्रीड़ा मंत्री डॉ मनसुख मांडव्य सम्मानजनक जातीय युव पुरस्कार 2022-23 पई आवेदन करिबाकु युवकमानंकु आह्वान करिछन्ति। स्वास्थ्य मानवाधिकार कार्यरे उल्लेखनीय सफलता हासिल करिथिबा नागरिकत्व एवं सामाजिक गोष्ठी सेवा भळि विकास ओ सामाजिक सेवारे विभिन्न क्षेत्ररे विशेष कार्य करिथिबा 15 वर्षरु 29 वर्ष युवकंकु एहि पुरस्कार प्रदान करा जायछि। पुरस्कार स्वरूप एक पदक प्रमाणपत्र एवं 1,00,000 टंका नगद पुरस्कार दिया जायथिबा बेले संगठनकु 3,00,000 टंका नगद पुरस्कार प्रदान करा जायछि। एक भिडियो बार्तारे डॉक्टर मांडव्य कहिछन्ति ए पुरस्कार केवल एक सम्मान नुहे बरं एक प्रगतिशील और समावेशी भारत को प्रोत्साहित करिबारे युव नेतृत्वर एक उत्सव। जातीय युव पुरस्कार 2022-23 पाइबा पई आग्रही युवक माने मंत्रालयर कमन एवार्ड पोर्टल रे आजिठारु 15 तारीख मध्यरे आवेदन करिपरिबे। आपण माने संवाद सुनुछन्ति आकाशवाणी रो। हरियाणा पुलिस अपराध शाखा नकली कंपनी चलाई बेआईन भाव विदेश को कलाधन पठाउथिबा एक दल को ଗିରଫ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ 7 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ୍ ପକ୍ଷରୁ 5 ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ବିଦେଶରେ ଥିବା କିଛି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟକୁ ଏହି ଅଭିଯୁକ୍ତମାନେ ପ୍ରାୟ 700 କୋଟି ଟଙ୍କା ପଠାଇଥିବା ପ୍ରମାଣ ମିଳିଛି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଏମାନଙ୍କର ଦିଲ୍ଲୀ, ଡେରାଡୁନ୍, ସୋନିପତ୍, ଫରିଦାବାଦ ଆଦି ଅଞ୍ଚଳର ଘର ବୋଲି ଜଣାପଡ଼ିଛି। ଚଢ଼ାଉ ସମୟରେ 26 ମୋବାଇଲ୍ ଫୋନ୍, ଲ୍ୟାପ୍ଟପ୍, କମ୍ପାନୀର ସିଲ୍ ଆଦି ପୁଲିସ୍ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ହତ୍ୟା ଏବଂ ଆକ୍ରମଣର ମାମଲା ମଧ୍ୟ ରୁଜୁ କରାଯାଇଛି ବୋଲି ପୁଲିସ୍ କହିଛି। ଭାରତୀୟ ସେନା ଆସନ୍ତାକାଲିଠାରୁ ଆମେରିକାର ଇଡାହୋସ୍ଥିତ ଓର୍କାର୍ଡ କମ୍ବାଟ୍ ପ୍ରଶିକ୍ଷଣ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା 15ତମ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ବଜ୍ରପ୍ରହରର ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛି। ଏହା ଆସନ୍ତା 22 ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ମେଘାଳୟର ଉମ୍ରୋଇଠାରେ ଡିସେମ୍ବର ମାସରେ ଉଭୟ ଦେଶ ମିଳିତ ସମରାଭ୍ୟାସ କରିଥିଲେ। ଭାରତ ଏବଂ ଆମେରିକା ସେନା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ବଜ୍ରପ୍ରହାର ସମରାଭ୍ୟାସ ଅନୁଷ୍ଠିତ ହେଉଛି। ଗତ ସେପ୍ଟେମ୍ବର ମାସରେ ରାଜସ୍ଥାନଠାରେ ଯୁଦ୍ଧ ଅଭ୍ୟାସ 2024 ଅନୁଷ୍ଠିତ ହୋଇଥିଲା। ଉଭୟ ଦେଶରୁ 45 ସେନାକର୍ମୀ ଏଥିରେ ଭାଗ ନେଉଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତୀୟ ସେନା ପକ୍ଷରୁ ସ୍ପେଶିଆଲ୍ ଫୋର୍ସେସ୍ ୟୁନିଟ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ଆମେରିକା ସେନା ପକ୍ଷରୁ ଗ୍ରୀନ୍ ବେରେଟ୍ସ ଏଥିରେ ସାମିଲ ହେବେ। ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ସହ ପାରସ୍ପରିକ ବୁଝାମଣାକୁ ସୁଦୃଢ଼ କରିବା ପାଇଁ ଏହି ବଜ୍ରପ୍ରହାର ସମରାଭ୍ୟାସର ଆୟୋଜନ କରାଯାଉଛି। ମରୁଭୂମି ଏବଂ ସେଭଳି ଭୌଗୋଳିକ ପରିସ୍ଥିତିରେ କିଭଳି ଉଭୟ ଦେଶର ସେନା ମିଳିତ ଭାବେ ବିଭିନ୍ନ ଅଭିଯାନରେ ସାମିଲ ହୋଇପାରିବେ ସେଥିପାଇଁ ଏହି ସମରାଭ୍ୟାସର ଆୟୋଜନ କରାଯାଉଛି। ଏହି ସମରାଭ୍ୟାସରେ ସେନାକର୍ମୀମାନଙ୍କ ଶାରୀରିକ ସୁସ୍ଥତା, ମିଳିତ ଯୋଜନା ଏବଂ କୌଶଳ କିଭଳି ଯୋଜନାବଦ୍ଧ ଭାବେ ପ୍ରୟୋଗ କରାଯାଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ପୂର୍ବ ଲଦାଖ ଅଞ୍ଚଳର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଏବଂ ଚୀନ୍ ସେନା ପଇଁତରା ମାରିବା ଆରମ୍ଭ କରିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଡେମ୍ଚକ୍ ଅଞ୍ଚଳରେ ସେନା ପକ୍ଷରୁ ଏହି ପେଟ୍ରୋଲିଂ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଗତ 2020 ଏପ୍ରିଲ ମାସରେ ଦୁଇ ଦେଶର ସେନାକର୍ମୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ଏହି ଅଞ୍ଚଳରେ ପେଟ୍ରୋଲିଂ ବନ୍ଦ ରହିଥିଲା। ଡେପ୍ସଙ୍ଗରେ ମଧ୍ୟ ସେନା ପକ୍ଷରୁ ପେଟ୍ରୋଲିଂ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ଗତ ମାସରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ପ୍ରତିରକ୍ଷା ସ୍ତରରେ ବାରମ୍ବାର ଆଲୋଚନା ହେବା ପରେ ଏହି ପେଟ୍ରୋଲିଂ ପୁନଃ ଆରମ୍ଭ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଦୀପାବଳି ଅବସରରେ ଗତକାଲି ଉଭୟ ଦେଶର ସେନାକର୍ମୀମାନେ ଚୁସୁଲ ମଲଡୋ, ଦୌଲତବେକ ଓଲ୍ଡି, ହଟ୍ସ୍ପିଂ, କେକେ ପାସ୍ ଏବଂ କୋଙ୍ଗଲା ବାସ୍ତବିକ ନିୟନ୍ତ୍ରଣ ରେଖା ଅଞ୍ଚଳରେ ମିଷ୍ଟାନ୍ନ ଦିଆନିଆ ହୋଇଥିଲେ। ସ୍ପେନ୍ରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 202 ବୃଦ୍ଧି ପାଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। 8 ପ୍ରବଳ ବର୍ଷା ଯୋଗୁଁ ଭାଲେନ୍ସିଆ ଏବଂ ମାଲାଗା ଭଳି ସହରରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା, ଯେଉଁଥିରେ ଘର ଏବଂ କାର୍ଗୁଡ଼ିକ ଭାସିଯାଇଥିଲା। ସ୍ପେନ୍ର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସେଠାରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସେଠାରେ ବର୍ତ୍ତମାନ 40,000 ଲୋକ ବିଦ୍ୟୁତ୍ ସରବରାହ ବିନା ରହିଛନ୍ତି। ସ୍ପେନ୍ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେଠାକାର ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇଣ୍ଡୋନେସିଆର ଜାକର୍ତ୍ତା ନିକଟରେ ଏକ ତୈଳ କାରଖାନାରେ ଅଗ୍ନିକାଣ୍ଡ ଘଟି 8 ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ 9 ଆହତ ହୋଇଛନ୍ତି। ଇଣ୍ଡୋନେସିଆ କର୍ତ୍ତୃପକ୍ଷ କହିଛନ୍ତି ଅଗ୍ନିକାଣ୍ଡ ସ୍ଥଳରୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି, ତେବେ ମୃତାହତ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। 20 ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ବୋଲି ସେଠାକାର ସରକାର କହିଛନ୍ତି। କ୍ରିକେଟ୍। ମୁମ୍ବାଇର ୱାଙ୍କଡ଼େ ଷ୍ଟାଡିୟମରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳରେ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ପ୍ରଥମ ଇନିଂସରେ 4 ହରାଇ 86 କରିଛି। ଶୁଭମନ ଗିଲ୍ 31 ଏବଂ ରିଷଭ ପନ୍ଥ 1 କରି ନଟ୍ ଆଉଟ୍ ରହିଛନ୍ତି। ପୂର୍ବରୁ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ କରି ସମସ୍ତ ୱିକେଟ୍ ହରାଇ 235 ରନ୍ କରିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 5 ଏବଂ ୱାଶିଂଟନ୍ ସୁନ୍ଦର 4 ୱିକେଟ୍ ହାସଲ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗୁଜରାତର ପିପ୍ଲାଜ୍ଠାରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ତିରାନାଠାରେ ଭାରତ ଏବଂ ଆଲବାନିଆ ମଧ୍ୟରେ ଦ୍ୱିପକ୍ଷୀୟ କଥାବାର୍ତ୍ତା ଅନୁଷ୍ଠିତ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଆମେରିକାର ଇଡାହୋଠାରେ ଆସନ୍ତାକାଲି ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ବଜ୍ରପ୍ରହାରର ହେବ ଆରମ୍ଭ ଏବଂ ମୁମ୍ବାଇ ୱାଙ୍କଡ଼େ ଷ୍ଟାଡିୟମରେ ଚାଲିଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ 4 ହରାଇ 86 ରନ୍ ସଂଗ୍ରହ କରିଛି ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।